ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇଜ୍ ମାଏ ଭାରତ ଏନ୍ଏସ୍ଏସ୍ ପୁରସ୍କାର 2022-23 ପ୍ରଦାନ କରିବେ। ଜାତୀୟ ସେବା ଯୋଜନାର ଜୁଆନ ସ୍ୱେଚ୍ଛାସେବୀମାନଙ୍କ ପ୍ରଶଂସନୀୟ ଅବଦାନ ସମର୍ପଣ ସେବା ଓ ନେତୃତ୍ୱକୁ ସମ୍ମାନ ଜଣାବା ଲାଗି ଏହି ପୁରସ୍କାର ଦିଆଯିବା। ରାଷ୍ଟ୍ରପତି ଭବନଠାରେ ହେବାର୍କେ ଥିବା ସମାରୋହଟି କ୍ରୀଡ଼ା ବିଭାଗର ମନ୍ତ୍ରୀ ଆଉ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜ୍ ନୂଆପଡ଼ା ଗସ୍ତଠି ଆସିକରି ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେବେ। ନୂଆପଡ଼ା ମିନି ଷ୍ଟାଡିୟମ୍ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଜନସଭାକେ ଉଦ୍ବୋଧନ ଦେବେ। ଇତାର ସାଙ୍ଗେ 1,100 କୋଟିନୁ ଅଧିକା ଟଙ୍କାର 957 ନୂଆ ପ୍ରକଳ୍ପର ଘୋଷଣା ସହିତ ଶିଳାନ୍ୟାସ ଆଉ ଉଦ୍ଘାଟନ କରବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ସହିତ ସାଂସଦ ଆଉ ବିଧାୟକମାନେ ଉପସ୍ଥିତ ରହିବେ। ଅଲଗା ଜରୁରୀ କାମ ଥିବାନୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଆଇବା ଅଭିଯୋଗ ଶୁଣାଣିର ତାରିଖ ସମ୍ଭାଦପତ୍ର ଜରିଏ ସାଧାରଣ ଲୋକଙ୍କୁ ଜଣାଇ ଦିଆଯିବ। ପୁଲିସ ଏସ୍ଆଇ ପରୀକ୍ଷା ପରିଚାଳନା ବେଲ୍କେ ଅନିୟମିତତା ଘଟଣାଥି ଶୂନ୍ୟ ସହନଶୀଳ ନୀତି ଅପ୍ନାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ଦୁର୍ନୀତିକେ ବରଦାସ୍ତ ନାଇଁ କରାଯାଏ। ଏଥି ସମ୍ପୃକ୍ତ ସବୁ ଦୋଷୀମାନଙ୍କୁ ଗିରଫ କରାଯାଇକରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏତାର ସହିତ ସବୁ ବିଭାଗନ ହେଉଥିବା ପରୀକ୍ଷାର ଆୟୋଜନଥି ସ୍ୱଚ୍ଛତା ରଖବା ଲାଗି ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଉତ୍ରୁ ପହିଲା କରି ସାଧାରଣ ପ୍ରଶାସନ ବିଭାଗ ତରଫ ପରୀକ୍ଷା ପରିଚାଳନା ଲାଗି ଗୋଟିଏ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକାକେ ସବୁ ବିଭାଗ ପାଳନ କରିବା ଲାଗି ଚିଠି ଜରିଏ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଗାପୂଜା ଭସାଣି ବେଳେ କଟକ ନ ଦେଖାଯାଇଥିବା ଗଣ୍ଡଗୋଳକେ ଆୟତ୍ତ କରିବା ଲାଗି ପ୍ରଶାସନ ତରଫ 24 ଘଣ୍ଟା ଲାଗି ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏହି କଟକଣା ଗଲାକାଲ ବେଲବୁଡ଼ର 7 ବଜେନୁ ଆଜି ବେଲବୁଡ଼ର 7 ବଜେ ତକ୍ ଲାଗୁ ରହିବ। ସେଆଡ଼େ ଭାଇଚାରାର ସହର କଟକନ ଶାନ୍ତି ଶୃଙ୍ଖଳା ରକ୍ଷା କରବାର୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକଙ୍କୁ ନିବେଦନ କରିଛନ୍। ହଜାର ହଜାର ବଛର ପୁରୁଣା କଟକ ସହରର ପୁରୁଣା ଗୌରବକେ ବଜାୟ ରଖବା ଲାଗି ମୁଖ୍ୟମନ୍ତ୍ରୀ ନିବେଦନ କରିବା ସହିତ ବିଶୃଙ୍ଖଳା କରୁଥିବା ଲୋକଙ୍କ ବିରୁଦ୍ଧେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗଲାକାଲି ନୂଆପଡ଼ା ଜିଲ୍ଲା କୋମନା ବ୍ଲକର କୋମନା ଆଉ ଭେଲା ସ୍ୱାସ୍ଥ୍ୟ କେନ୍ଦ୍ରକେ ଯାଇକରି ସ୍ଥିତିର ସମୀକ୍ଷା କରିଛନ୍। ଭେଲା ଡାକ୍ତରଖାନା କୋଠା ବହୁତ ପୁରୁଣା ହୋଇଥିବାର ବେଳେ ନୂଆ ଜମିନ ଚିହ୍ନଟ କରିକିରି ଭିଭିଭୂମିର ବିକାଶ ଲାଗି ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍। ଡାକ୍ତରଖାନାନ ରୋଗୀମାନଙ୍କୁ ଭେଟିକରି ଚିକିତ୍ସା ସୁବିଧା ବାବଦେ ପଚରାଇ ବୁଝିଛନ୍। ସେନ୍ତା କୋମନା ଡାକ୍ତରଖାନାନ ଆବଶ୍ୟକତାକେ ନଜରଥି ରଖିକରି ଅଧିକାରୀ ଆଉ ଜନପ୍ରତିନିଧିମାନଙ୍କଠାରୁ ଭିନ୍ ଭିନ୍ ପ୍ରସ୍ତାବ ଗ୍ରହଣ କରିଛନ୍। ଡାକ୍ତରଖାନାମାନଙ୍କେ ସୁବିଧା ଅସୁବିଧା ବୁଝିକରି ଖୁବ୍ ଜଲ୍ଦି ସମସ୍ୟାମାନଙ୍କର ସମାଧାନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍। ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଆଜ୍ ରାଜରାଜେଶ୍ୱରୀ ବେସ୍ତି ଦର୍ଶନ ଦେବେ। ଏହି ଅବସରରେ ମାଙ୍କର ଖାସ୍ ନୀତିକାନ୍ତି କରାଯିବା ଏ ବାବଦେ ସମଲେଇ ମନ୍ଦିରର ପୂଜକ ସଘନ ରାୟ କହିଛନ୍।
ଆଜି ତ ମାଙ୍କ କୁମାର ପୂର୍ଣ୍ଣିମା ଯେମିତି ନୀତି ଚାଲେ ନବରାତ୍ର ସରିଲାନ ଠିକ ଆଜି ମାଙ୍କୁ 12:30 ମାଙ୍କ ରାଜରାଜେଶ୍ୱରୀ ବେଶ ହେବା ଆଉ ଠିକ ମାଙ୍କ ନୂଆ ଧୟ ଉପରକୁ ମାଙ୍କ ଉପଡ଼ିବ ତାପରେ ନୂଆ ଧୟା ରହିବା ପୁରୁଣା ରଜା ବାହାରକୁ ଆସିବା ସେ ଧୟାଟା ମାନ୍ୟତା ଅଛି କି ପ୍ରସାଦ ଆଗରେ ଲୋକଙ୍କୁ ଦିଆଯାଇଥାଏ ସେଟା ମାଙ୍କ ପ୍ରସାଦ ବି ଆଉ ଗୋଟେ ମାଙ୍କ ଆଶୀର୍ବାଦ ବି ରୋଗମୁକ୍ତ ବହୁତ ଜିନିଷରେ ସେଟା କାମ ଦେଇଥାଏ ଲୋକମାନେ ସେଠି ବହୁତ ଭିଡ଼ ହୋଇଥାନ୍ତି ଆଉ ସେ ଧୟାକୁ ସବୁ ନେଇକରି ଘରକୁ ଯାଇଥାନ୍ତି।
ସୁବର୍ଣ୍ଣପୁର ଜିଲ୍ଲାର ଗଲାକାଲ ଭସାଣୀ ଉତ୍ସବ ହୋଇଯାଇଛି। ସୁବର୍ଣ୍ଣପୁର ସହରରେ 5 ମେଢ଼ର ଭସାଣୀ ହୋଇଥିଲା। ପାରମ୍ପରିକ ନାଚଗୀତ ସାଙ୍ଗେ ଘଣ୍ଟ ଘଣ୍ଟା ବାଦ୍ୟ ଆଉ ଦୁଲଦୁଲିର ତାଲେ ତାଲେ ଶୋଭାଯାତ୍ରା କରାଯାଇଥିଲା। ରାଜ୍ୟର ଭିନ୍ ଭିନ୍ ଜାଗାରୁ ସାଂସ୍କୃତିକ ଦଳମାନେ ଆସିକରି ଶୋଭାଯାତ୍ରାଟି ସାମିଲ ହୋଇଥିଲେ। ଶ୍ରୀଲଙ୍କାର ପ୍ରେମଦାସ ଷ୍ଟାଡିୟମ୍ଠାରେ ଗଲାକାଲ ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ଟି ଭାରତୀୟ ଦଳ 88 ରନ୍ଥି ପାକିସ୍ତାନକେ ହରାଇଛି। ଭାରତୀୟ ଦଳ ପହିଲା ବ୍ୟାଟିଂ କରିକରି 50 ଓଭରଥି 247 ରନ୍ କରିଥିଲେ। ଜବାବଥି ପାକିସ୍ତାନୀ ଦଳ 159 ରନ୍ଥି ଅଲ୍ଆଉଟ୍ ହୋଇଯାଇଥିଲେ। ବିଶ୍ୱକପ୍ଥି ଇଟା ଭାରତୀୟ ମହିଳା ଦଳର 2 ବିଜୟ ଆଏ। ଆଇବା 9 ଦିନ ଭାରତ ଆଉ ଦକ୍ଷିଣ ଆଫ୍ରିକା ଦଳ ଭିତରେ ମ୍ୟାଚ୍ ଖେଳାଯିବ। ରାଜ୍ୟର ଭିନ୍ ଭିନ୍ ଜାଗାର ବର୍ଷା ପାଗ ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାର ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସମ୍ବଲପୁର ଝାରସୁଗୁଡ଼ା ବରଗଡ଼ ସୁନ୍ଦରଗଡ଼ ଦେବଗଡ଼ ସହିତ ରାଜ୍ୟର 20 ଜିଲ୍ଲାର ଧୁକାଗଡ଼ି ସାଙ୍ଗେ ଘଡ଼ଘଡ଼ି ମାରିପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାରୁ 9 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ସକାଳର 6 ବଜେ ତକ ଜଳଭଣ୍ଡାର ଜଳସ୍ତର 629.69 ଫୁଟ ରହିଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।